ଜନନୀ ମଙ୍ଗଳା ବୁଝାଇ ଦାରୁ ଠିକଣା କି କି ଲକ୍ଷଣ ମାନ ଥିଲେ ସେ ବୃକ୍ଷ ଦାରୁରେ ଗଣା କହନ୍ତି ଜନନୀ ମଙ୍ଗଳା ବୁଝାଇ ଦାରୁ ଠିକଣା କି କି ଲକ୍ଷଣ ମାନ ଥିଲେ ସେ ବୃକ୍ଷ ଦାରୁରେ ଗଣା ଶଙ୍ଖ ଚକ୍ର ଗଦା ପଦ୍ମର ଚିହ୍ନ ଫୁଟି ଦିଶୁଥିବ ବଡ଼ ଶୋଭନ ଶଙ୍ଖ ଚକ୍ର ଗଦା ପଦ୍ମର ଚିହ୍ନ ଫୁଟି ଦିଶୁଥିବ ବଡ଼ ଶୋଭନ ପ୍ରଭୁଙ୍କ ବିଗ୍ରହ ସେହି ତାକୁ ଜାଣିବୁ ଦୟିତା ତୁହି ପ୍ରଭୁଙ୍କ ବିଗ୍ରହ ସେହି ତାକୁ ଜାଣିବୁ ଦୟିତା ତୁହି ଥିବ ଆଶ୍ରମ ଥିବ ନଦୀ ଦେବାଳୟ ଶ୍ମଶାନ ଆଠ ହାତ ଛାଡ଼ିଥିବ ଭୂମିରୁ ତିନି ଶାଖା ହୋଇଥିବ ଡାଳରୁ ସେଇ ବୃକ୍ଷ ପାଶେ ଥିବ ଆଶ୍ରମ ଥିବ ନଦୀ ଦେବାଳୟ ଶ୍ମଶାନ ଆଠ ହାତ ଛାଡ଼ିଥିବ ଭୂମିରୁ ତିନି ଶାଖା ହୋଇଥିବ ଡାଳରୁ କାହା ଅଙ୍ଗ ସଙ୍ଗ ହୋଇ ନିଜ ଅଙ୍ଗେ ଲତା ଲୁଟି ନଥିବ କାହା ଅଙ୍ଗ ସଙ୍ଗ ହୋଇନଥିବ ନିଜ ଅଙ୍ଗେ ଲତା ଲୁଟି ନଥିବ ସେ ତ ଯୋଗ୍ୟ ନିଶ୍ଚିନ୍ତାରୁ ପାଇଁ ଏହା ଜାଣରେ ଦୟିତା ତୁହି ସେ ତ ଯୋଗ୍ୟ ନିଶ୍ଚିନ୍ତାରୁ ପାଇଁ ଏହା ଜାଣରେ ଦୟିତା ତୁହି ବୃକ୍ଷ ମୂଳରେ ପକ୍ଷୀ ବସା ନଥିବ ସେ ଡାଳରେ ସେଇ ନିମ ବୃକ୍ଷ ମୂଳ ହୁଙ୍କାରେ ନାଗ ସାପ ରହୁଥିବେ ତହିଁରେ ପୁଇ ହୁଙ୍କା ଥିବ ବୃକ୍ଷ ମୂଳରେ ପକ୍ଷୀ ବସା ନଥିବ ସେ ଡାଳରେ ସେଇ ନିମ ବୃକ୍ଷ ମୂଳ ହୁଙ୍କାରେ ନାଗ ସାପ ରହୁଥିବେ ତହିଁରେ ବରୁଣ ଗଛଟି ପାଖରେ ଥିବ ତେବେ ସେଇ ନିମ ଦାରୁ ହୋଇବ ବରୁଣ ଗଛଟି ପାଖରେ ଥିବ ତେବେ ସେଇ ନିମ ଦାରୁ ହୋଇବ ଆରେ ଦଶଟି ଲକ୍ଷଣ ଏଇ ମନେ ରଖରେ ଦୟିତା ତୁହି ଆରେ ଦଶଟି ଲକ୍ଷଣ ଏଇ ମନେ ରଖରେ ଦୟିତା ତୁହି କହନ୍ତି ଜନନୀ ମଙ୍ଗଳା ବୁଝାଇ ଦାରୁ ଠିକଣା କି ଲକ୍ଷଣ ମାନ ଥିଲେ ସେ ବୃକ୍ଷ ଦାରୁରେ ଗଣା କହନ୍ତି ଜନନୀ ମଙ୍ଗଳା ବୁଝାଇ ଦାରୁ ଠିକଣା କି ଲକ୍ଷଣ ମାନ ଥିଲେ ସେ ବୃକ୍ଷ ଦାରୁରେ ଗଣା ଶଙ୍ଖ ଚକ୍ର ଗଦା ପଦ୍ମର ଚିହ୍ନ ଫୁଟି ଦିଶୁଥିବ ବଡ଼ ଶୋଭନ ଶଙ୍ଖ ଚକ୍ର ଗଦା ପଦ୍ମର ଚିହ୍ନ ଫୁଟି ଦିଶୁଥିବ ବଡ଼ ଶୋଭନ ପ୍ରଭୁଙ୍କ ବିଗ୍ରହ ସେହି ପ୍ରଭୁଙ୍କ ବିଗ୍ରହ ସେହି ତାକୁ ଜାଣିବୁ ଦୟିତା ତୁହି ଆରେ ପ୍ରଭୁଙ୍କ ବିଗ୍ରହ ସେହି ତାକୁ ଜାଣିବୁ ଦୟିତା ତୁହି ଆରେ ପ୍ରଭୁଙ୍କ ବିଗ୍ରହ ସେହି ତାକୁ ଜାଣିବୁ ଦୟିତା ତୁହି ତାକୁ ଜାଣିବୁ ଦୟିତା